ହେଲେ ଜାଣିନ ଜାଣିନ ମୋ ନାଁ ହେଉଛି ନର୍ମଦା, ମୁଁ କାଲିଆ ସାହି 21 ନମ୍ବର ୱାର୍ଡରେ ରହୁଛି। ଆଉ ଆମର ଡ୍ରେନ୍ ସମସ୍ୟା ପୁରା ବହୁତ ଅସୁବିଧା ହେଉଛି, ଡ୍ରେନ୍ଟା ସଫା ହେଇପାରୁନି, ରାସ୍ତା ପ୍ରୋବ୍ଲେମ୍ ଯୋଗୁଁ ଗାଡ଼ି ବି ଠିକ୍ ଠାକ୍ ଆସୁନି, ଠିକ୍ ଟାଇମ୍ରେ ଆସୁନି। ତାପରେ ବର୍ଷା ସିଜିନ୍ରେ ଆମର କାମ ଦାମ ଯିବା ପାଇଁ ବହୁତ ପ୍ରୋବ୍ଲେମ୍ ହେଉଛି, ଡ୍ରେନ୍ରେ ପାଣି ପୁରା ଆଉ ଷ୍ଟକ୍ କରି ରହୁଛି। କିଛି ସମାଧାନ କରିବେ ଆମର?